ନମସ୍କାର, ମୁଁ ମମତା ବେହେରା, ମୁଠାସାହି ବସ୍ତି, ୱାର୍ଡ ନମ୍ବର 50। ଆଜ୍ଞା, ଆମର ଅଳିଆ ତ ଆଗରୁ ନଉଥିଲା ଆସିକି, କିନ୍ତୁ ଏବେ ବର୍ଷା ହେବା ଯୋଗୁଁ ଟିକେ ଅଳିଆ ଜମିକି ରହୁଛି। ଆମର ଭଲ ଥିଲା ଆଗରୁ, ଅଳିଆ ଆସିକି ନେଇଯାଉଥିଲେ, ଆଉ ଏବେ ବର୍ଷା ହେବ, କିନ୍ତୁ ଅଳିଆ ଯେହେତୁ ନଉଥିଲା, ଗାଡି ଯେତେବେଳେ ଆଣି ସାରିଲା ପରେ ଗାଡି ଆସିଲା, ଗାଡି ଆସିକି ଅଳିଆ ମଧ୍ୟ ନେଉଥିଲା, ଆମେ ବହୁତ ଖୁସି ଥିଲୁ। କିନ୍ତୁ ଏବେ ଯୋଉ ବର୍ଷା 3-4 ଦିନ ହେଲା, ଅଳିଆ ଟିକେ ପଡିଯାଉଛି, ତୁରନ୍ତ ଟିକେ ଗାଡି ଯଦି ପଠେଇକି ଟିକେ ସାହିରୁ ନିଅନ୍ତେ, ଆମେ ଖୁସି ହୁଅନ୍ତୁ।